ହ୍ୟାଲୋ ସାର୍, ସାର୍ 44 ନମ୍ବର ୱାର୍ଡ କହୁଛି, ସବଳ ସାହି ବସିଛି ସାର୍। ମୋ ନାଁ ଶଙ୍କର୍ଷଣ ସେଠୀ। ଏ ଘର ଉପରେ ଗୋଟେ ମଲା ଗଛ ଅଛି, ସେ ପଡ଼ିଯାଇ ପାରେ। ଦିଟା ଗଛ ଘର ଉପରେ ରହିଛି ମଲା ଗଛ, ସେ ମରିଯାଇଛି, କିନ୍ତୁ ଘର ଉପରେ ପଡ଼ିଯିବା ସମ୍ଭାବନା ଅଛି, ପବନ ହେଲେ ବି ପଡ଼ିଯାଇ ପାରେ। ଆପଣ ଦୟାକରି ଗଛ କାଟିବା ଆଉ ଇଲେକ୍ଟ୍ରି ଗୋଟେ ଲାଇଟ୍ ଦେବା ପାଇଁ ବ୍ୟବସ୍ଥା କରନ୍ତୁ। ଲାଇଟ୍ ଗୋଟେ ନିହାତି ଦରକାର, ରାତି ବିଗାଳି ଲୋକ ଏଇଠି ହଇରାଣ ହଉଛନ୍ତି, ଲାଇଟ୍ ଅନ୍ଧାର ହଉଛି, ଘରଟା ଅନ୍ଧାର ସବୁଆଡେ ରହୁଛି, ଚାରିପାଖ ଯାକ ଚୋର ଏଇଠି ସମସ୍ତେ ବୁଲୁଛନ୍ତି, ଚୋର ପଶି ବିଭିନ୍ନ ଜିନିଷ ନେଇ ପଳେଇ ଯାଉଛନ୍ତି, ତେଣୁ ନିହାତି ଗୋଟେ ଲାଇଟ୍ ଦରକାର ଆଜ୍ଞା। ଗଛ କାଟିବା ଲାଇଟ୍ ଆଜ୍ଞା ଦବା, ଏହା ଟିକେ ବୁଝି ଦିଅନ୍ତୁ ଆଜ୍ଞା।